ହ୍ୟାଲୋ, ମୁଁ ସଞ୍ଜୟ କୁମାର ମଲ୍ଲିକ ଧୀରକୁଟି ସାହି ବସ୍ତି ଉନ୍ନୟନ କମିଟିର ସଭାପତି ଆଉ 11 ନମ୍ବର ୱାର୍ଡର ଅନ୍ତର୍ଗତ ବାସିନ୍ଦା ବି ମଧ୍ୟ। ଆଜି ଆମ ଯେଉଁ କଥା କହିବାକୁ ଯାଉଛି, ଆମର ଯେଉଁ 2 ନମ୍ବର ଡ୍ରେନ୍ଟି ଅଛି, ମୁଖ୍ୟ ଡ୍ରେନ୍କୁ ସଂଯୋଗ କରାଯାଇଛି, ସେଥିରେ ବହୁତ ପ୍ରକାରର ଅଳିଆ ଆବର୍ଜନା ଭର୍ତ୍ତ ହେଇଛି, ଯାହାଫଳରେ ସଫା ହେଇପାରିନି। ପାଣିର ଯେଉଁ ବର୍ଷା ଦିନେ ପାଣି ଆସି ପଶିଯାଉଛି, ଯାହାଫଳରେ ନାଳଟା କ୍ଲିନ୍ ନହେଲେ ପାଣିଟା ଜମି ଯାଉଛି। ଆମ ତଳ ଅଞ୍ଚଳରେ ଥିବା ଲୋକମାନେ ବଙ୍ଗାଳୀ ସାହିର ବହୁତ ଅସୁବିଧାରେ ପଡୁଛନ୍ତି, ତେଣୁକରି ଏଇଟାକୁ ସଫା କାର୍ଯ୍ୟ ସଫେଇ କାର୍ଯ୍ୟ କରିବା ପାଇଁ ନିହାତି ପ୍ରଯୁଜ୍ୟ। ତେଣୁକରି ଆମେ ଅନୁରୋଧ କରୁଛୁ, ଆମର ଏଇଟା ସଫା କାର୍ଯ୍ୟ କେମିତି ହେଇପାରିବ, ସେଥିପାଇଁ ବିଶେଷ କରି ଧ୍ୟାନ ଦେଲେ ବହୁତ କିଛି ସୁବିଧା ଆମମାନଙ୍କର ଉପଲବ୍ଧ କରିପାରିବୁ।